ହ୍ୟାଲୋ ନମସ୍କାର, ମୁଁ ବାସନ୍ତୀ ବେହେରା କହୁଛି। ବାସନ୍ତୀ ବେହେରା କହୁଛି, ବରମୁଣ୍ଡା ଭିଲେଜ ୱାର୍ଡ ନମ୍ବର 50। ଆଉ ଆମର ଏଠି ବହୁତ ପାଣିର ସମସ୍ୟା ଅଛି, ପାଣି ଠିକ ସେ ଆସୁନି ଆଉ ବହୁତ କମ ସମୟ ଆସୁଛି। ଆଉ ପାଣି ଆମକୁ ଅଧିକ ସମୟ ଦେଲେ ଆମେ ଖୁସି ହେବୁ। ଆଉ ଆମକୁ ପାଣି ଯଦି ସକାଳେ ଆଉ ଉପରବେଳା ଦୁଇ ଓଳିଆ ପାଣି ଦିଅନ୍ତେ ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ। ଆଉ ଆମର ଡ୍ରେନ୍ର ସମସ୍ୟା ଅଛି, ଡ୍ରେନ୍ର ସ୍ଲାବ ଗୁଡା ସବୁ ଭାଙ୍ଗିଛି ଆଉ ତାର ମରାମତି କଲେ ଆମେ ଆପଣଙ୍କ ଉପରେ ଚିରକୃତ ଉପକୃତ ହବୁ। ଆଉ ଆମ ଅଳିଆ ଗାଡି ନିଜର ଡଷ୍ଟବିନ୍ ଗୁଡା ସଫା ହଉନି କି ଗାଡି ଆସୁନି, ତ ଗାଡି ଟିକେ ଆସିଲେ ବି ଭଲ ହୁଅନ୍ତା ସଫା କରିବା ପାଇଁ, ଟିକେ ଆପଣଙ୍କୁ ଅନୁରୋଧ।